ఆకాశవాణి. ସମ୍ବାଦ ପଢୁଛନ୍ତି ମାଳୟରଞ୍ଜନ ମିଶ୍ର. ବ୍ରୁନେଇ ଏବଂ ସିଙ୍ଗାପୁର ଗସ୍ତର ପ୍ରଥମ ପର୍ଯ୍ୟାୟରେ ବ୍ରୁନେଇର ବନ୍ଦର ସେରିବେଗ୍ ୱାନ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ତ୍ରିପୁରାରେ ଶାନ୍ତି ଏବଂ ସମୃଦ୍ଧି ଲକ୍ଷ୍ୟରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହେବ ତିନୋଟି ବୁଝାମଣାପତ୍ର. ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଛତିଶଗଡ଼ରେ 9 ଜଣ ମାଓବାଦୀଙ୍କର ମୃତ୍ୟୁ. ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ସରକାରୀ କର୍ମଚାରୀଙ୍କ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ପୋଷ୍ଟାଲ ବାଲଟ ମତଦାନ. ଏବଂ ପାରା ଅଲମ୍ପିକ୍ସ ପ୍ରତିଯୋଗିତାର ପୁରୁଷ ହାଇଜମ୍ପ, ଜାଭେଲିନ୍ ଥ୍ରୋ ଏବଂ 400 ମିଟର ଟି20 ମହିଳା ଫାଇନାଲ୍ ପ୍ରତିଯୋଗିତାରେ ଭାଗ୍ୟ ପରୀକ୍ଷା କରିବେ ଭାରତୀୟ ପ୍ରତିଯୋଗୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରୁନେଇ ଗସ୍ତରେ ଯାଇ ଆଜି ଅପରାହ୍ନରେ ବନ୍ଦର ସେରିବେଗ୍ ୱାନ୍ରେ ପହଞ୍ଚିଛନ୍ତି. ସେଠାରେ ବ୍ରୁନେଇ ରାଜକୁମାର ହାଜି ଅଲ୍ ମୁହତାଦି ବିଲାହା ଏବଂ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ. ବ୍ରୁନେଇକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ. ଭାରତ ଏବଂ ବ୍ରୁନେଇ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର 40 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି. ସେରିବେଗ୍ ୱାନ୍ଠାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ନୂତନ କାର୍ଯ୍ୟାଳୟକୁ ଆଜି ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି. ଭାରତୀୟ ସମୁଦାୟଙ୍କ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି. ବ୍ରୁନେଇ ଭାରତ ଆକ୍ଟ ଇଷ୍ଟ ନୀତି ଏବଂ ଇଣ୍ଡୋ ପାସିଫିକ୍ ଭିଜନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ରାଷ୍ଟ୍ର. ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସମ୍ପର୍କ ରହିଛି. ଏହି ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ବ୍ରୁନେଇରୁ ସିଙ୍ଗାପୁର ଯିବେ. ଦୁଇ ଦେଶ ବ୍ରୁନେଇ ଏବଂ ସିଙ୍ଗାପୁର ଗସ୍ତରେ ଯିବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ସେ ସିଙ୍ଗାପୁରଠାରେ ରାଷ୍ଟ୍ରପତି ଥର୍ମାନ୍ ସାନ୍ ମୋଗରତ୍ନମ୍, ପ୍ରଧାନମନ୍ତ୍ରୀ ଲରେନ୍ସ ୱାଙ୍ଗ୍ ଏବଂ ବରିଷ୍ଠ ମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ଙ୍କୁ ସାକ୍ଷାତ କରିବେ. ଏହି ଗସ୍ତ ଅବସରରେ ସେ ସିଙ୍ଗାପୁରର ବ୍ୟବସାୟୀ ସମୁଦାୟଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି. ପ୍ରଧାନମନ୍ତ୍ରୀ କହିଛନ୍ତି ସିଙ୍ଗାପୁର ସହିତ ରଣନୈତିକ ଭାଗିଦାରୀକୁ ଆହୁରି ନିବିଡ଼ କରିବା ପାଇଁ ସେ ସେଠାକାର ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ. ଦେଶର ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ଏବଂ ସମୃଦ୍ଧି ଆଣିବା ଲକ୍ଷ୍ୟରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ କେତୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ. ତ୍ରିପୁରା ସରକାର, ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ ଏଟିଟିଏଫ୍ ସହ କେନ୍ଦ୍ର ସରକାର 3 ବୁଝାମଣାପତ୍ର ସ୍ୱାକ୍ଷର କରିବେ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ତ୍ରିପୁରା ସରକାରଙ୍କ ବରିଷ୍ଠ ଅଧିକାରୀ ଏହି ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉପସ୍ଥିତ ରହିବେ. ଉତ୍ତର ପୂର୍ବାଞ୍ଚଳରେ ଉଗ୍ରବାଦ, ହିଂସାକୁ ପ୍ରତିହତ କରିବା ସହ ଏକ ସଂଘର୍ଷମୁକ୍ତ ଅଞ୍ଚଳ ଗଠନ ପାଇଁ ଏହି ବୁଝାମଣାପତ୍ର ବିଶେଷ ସହାୟକ ହେବ ବୋଲି ଜଣାପଡ଼ିଛି. କେନ୍ଦ୍ର ସରକାର ସେହିସବୁ ଅଞ୍ଚଳରେ ଶାନ୍ତି ଏବଂ ସମୃଦ୍ଧି ଆଣିବା ଲକ୍ଷ୍ୟରେ 12 ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ପାଇଁ ପଦକ୍ଷେପ ନେଇଛନ୍ତି. ସେଥିମଧ୍ୟରୁ ତ୍ରିପୁରାର ଏହି 3 ଚୁକ୍ତି ଅନ୍ତର୍ଭୁକ୍ତ. ଏହି ବୁଝାମଣାପତ୍ର ଦ୍ୱାରା ତ୍ରିପୁରାର ପାଖାପାଖି 10,000 ଲୋକ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଦେଶରେ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର 1,45,000 କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଡିଏସି 10 ପୁଞ୍ଜି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଯୁଦ୍ଧଯାନ ପ୍ରସ୍ତୁତି ସହ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ କ୍ରୟକୁ ପରିଷଦ ଅନୁମୋଦନ କରିଛି। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍ ନୂଆଦିଲ୍ଲୀଠାରେ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ତାମିଲ ଶିକ୍ଷା ଉନ୍ନତି ସମ୍ପର୍କରେ ସେ ଉପରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ତାମିଲ ଭାଷା ଏବଂ ସାହିତ୍ୟ ପାଇଁ ଏକ ନୂତନ ବିଭାଗ ଓ ଗବେଷଣା କେନ୍ଦ୍ର ସ୍ଥାପନ କରିବାକୁ ଡକ୍ଟର ମୁରୁଗନ୍ ଉପରାଷ୍ଟ୍ରପତିଙ୍କୁ କହିଛନ୍ତି। ଭାରତୀୟ ସଶସ୍ତ୍ର ବାହିନୀ ବିଶ୍ୱସ୍ତରରେ ଅତୁଳନୀୟ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟର ସୂର୍ଯ୍ୟ ଖେଳ ପରିସରରେ ଅନୁଷ୍ଠିତ 3-ଦିନିଆ ସଶସ୍ତ ବାହିନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ଆଦିତ୍ୟନାଥ ଏହା କହିଛନ୍ତି। ସେ କହିଛନ୍ତି ଭାରତୀୟ ସଶସ୍ତ ବାହିନୀର ଶକ୍ତି, ଶୃଙ୍ଖଳା ଏବଂ ବୈଷୟିକ ଦକ୍ଷତାକୁ ପ୍ରତିପକ୍ଷ ମଧ୍ୟ ସ୍ୱୀକାର କରନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଉତ୍ତରପ୍ରଦେଶ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆତ୍ମନିର୍ଭର ଭାରତର ଅଂଶ ଭାବରେ ବିକଶିତ ଅତ୍ୟାଧୁନିକ ସାମରିକ ଉପକରଣ ଦ୍ୱାରା ଭାରତୀୟ ସଶସ୍ତ ବାହିନୀ ସଶକ୍ତ ହୋଇପାରିଛି ବୋଲି ସେ କହିଛନ୍ତି। ଏହି ସମାରୋହରେ ଭାରତୀୟ ସେନାର T-90 ଟ୍ୟାଙ୍କ ସାମିଲ ହୋଇଥିଲା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ରାଜସ୍ଥାନ ଏବଂ ଦିଲ୍ଲୀର 37ଟି ବିଦ୍ୟାଳୟର ଅଚାନକ ଯାଞ୍ଚ କରିଛି। ଏହି ବିଦ୍ୟାଳୟଗୁଡ଼ିକ ସିବିଏସ୍ଇ ନିୟମ ଅନୁଯାୟୀ ପରିଚାଳିତ ହେଉଛନ୍ତି କି ନାହିଁ ତାର ସମୀକ୍ଷା ମଧ୍ୟ କରାଯାଇଛି। ଯାଞ୍ଚରୁ ମିଳିଥିବା ତଥ୍ୟର ସମୀକ୍ଷା କରାଯାଇ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଏସ୍ଇ ସୂଚନା ଦେଇଛି। ଅନୁବନ୍ଧିତ ବିଦ୍ୟାଳୟଗୁଡ଼ିକ ଶିକ୍ଷା ସମ୍ପର୍କିତ ମାନ ଏବଂ ଗୁଣବତ୍ତାକୁ ବଜାୟ ରଖିବା ଲାଗି ବିଭିନ୍ନ ସମୟରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ସିବିଏସ୍ଇ କହିଛି। ଛତିଶଗଡ଼ରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଆଜି 9 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ବସ୍ତର ଡିଭିଜନର ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଏହି ଗୁଳି ବିନିମୟ ଘଟିଥିଲା। ସେହି ଅଞ୍ଚଳରେ ବହୁସଂଖ୍ୟକ ମାଓବାଦୀ ଲୁଚିଥିବା ନେଇ ଖବର ପାଇ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ସିଆର୍ପିଏଫ୍ ଡିଆର୍ଜି ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ବୈଲାଡିଲା ପାହାଡ଼ ନିକଟରେ ମାଓବାଦୀଙ୍କ ସହ ସୁରକ୍ଷା ବାହିନୀର ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳରୁ ନିହତ ହୋଇଥିବା 9 ଜଣ ମାଓବାଦୀଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ସେଠାରେ ବହୁ ଅସ୍ତ୍ରଶସ୍ତ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ରାଜଧାନୀରେ ଥିବା ମାକାଲା ସେଣ୍ଟ୍ରାଲ୍ ଜେଲ୍ର 129 ଜଣ ଅନ୍ତେବାସୀଙ୍କର ମୃତ୍ୟୁ ହୋଇଛି। 69 ଜଣ ଆହତ ହୋଇଛନ୍ତି। କଙ୍ଗୋର ଆଭ୍ୟନ୍ତରୀଣ ମନ୍ତ୍ରୀ ସାବାନି ଲୁକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କେନ୍ଦ୍ରୀୟ ଜେଲ୍ରୁ କଏଦୀମାନେ ଗତକାଲି ଭୋର ସମୟରେ ଜେଲ୍ ଭାଙ୍ଗି ଖସି ପଳାଇବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ଚେତାବନୀ ଦିଆଯିବା ସତ୍ତ୍ୱେ କର୍ଣ୍ଣପାତ ନ କରିବାରୁ ଗୁଳିଚାଳନା କରାଯାଇଥିଲା ବୋଲି ଶ୍ରୀ ଲୁକୁ କହିଛନ୍ତି। ଜେଲ୍ ଭଙ୍ଗା ଉଦ୍ୟମ ବେଳେ କଏଦୀମାନେ ପ୍ରଶାସନିକ କୋଠା, ଖାଦ୍ୟ ଡିପୋ ଆଦିରେ ନିଆଁ ଲଗାଇ ଦେଇଥିଲେ। ସୂଚନାଯୋଗ୍ୟ 1500 କଏଦୀଙ୍କ କ୍ଷମତା ବିଶିଷ୍ଟ ଏହି ଜେଲ୍ରେ 12000ରୁ ଅଧିକ କଏଦୀ ରହୁଥିଲେ। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋର ଧରିଛି। 7 ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କ ପାଇଁ ପୋଷ୍ଟାଲ ବାଲଟ ମତଦାନ ଚଳିତ ସପ୍ତାହରେ ଅନୁଷ୍ଠିତ ହେବ। ଆସନ୍ତାକାଲିଠାରୁ ଏହା ଆରମ୍ଭ ହେଉଛି। ଏହି ନିର୍ବାଚନରେ 38 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତା ମାସ 21 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସଚିବାଳୟ ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଆସନ୍ତାକାଲି ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ୍ ଦିଆଯାଇପାରିବ। ନିର୍ବାଚନ ପ୍ରଚାରରେ ଦୁର୍ନୀତି ଏକ ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନ ପାଇଛି। ଆସନ୍ତାକାଲି 5 ତାରିଖ ଏବଂ 6 ତାରିଖରେ ପୋଷ୍ଟାଲ ବାଲଟ ପାଇଁ ଦିନ ଧାର୍ଯ୍ୟ ହୋଇଛି। ତେବେ ଏଥିରେ ଭୋଟ୍ ଦେଇପାରିନଥିବା ସରକାରୀ କର୍ମଚାରୀ ଆସନ୍ତା ମାସ 11 ଏବଂ 12 ତାରିଖରେ ପୋଷ୍ଟାଲ ମତଦାନ କରିପାରିବେ ବୋଲି ସେଠାକାର ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶ ସରକାର ଗଧିଆ ଆକ୍ରମଣ ଜନିତ ରାଜ୍ୟର ସମ୍ଭେଦନଶୀଳ ଅଞ୍ଚଳଗୁଡ଼ିକରେ ବନ ବିଭାଗର ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗଧିଆ ଶିଶୁଙ୍କୁ ଆକ୍ରମଣ କରିଥିବାର ଖବର ପରିପ୍ରେକ୍ଷୀରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ପ୍ରଭାବିତ ଅଞ୍ଚଳରେ କୁମ୍ବିଂ ଅପରେସନ ଅତି କମ୍ରେ 10ଟି ଦଳକୁ ନିୟୋଜିତ କରାଯାଇଛି। ରାଜ୍ୟର ଜଙ୍ଗଲ ମନ୍ତ୍ରୀ ପିଲଭିତ୍ ଏବଂ ଲକ୍ଷ୍ମୀପୁର ଖେରିର ପ୍ରଭାବିତ ଅଞ୍ଚଳ ଆଜି ପରିଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ବହରାଇଚ୍ ଏବଂ ବାରବାଙ୍କୀ ଜିଲ୍ଲାର 2ଟି ପୃଥକ୍ ପୃଥକ୍ ଘଟଣାରେ 2 ଜଣ ଶିଶୁଙ୍କୁ ଗଧିଆ ଆକ୍ରମଣ କରିଥିବା ଜଣାପଡ଼ିଛି। ରାମପୁର ଜିଲ୍ଲାରେ ବନ ବିଭାଗ ଗୋଟିଏ ଗଧିଆକୁ ଧରିଥିଲା। ଝାଡ଼ଖଣ୍ଡରେ ଅବକାରୀ କନେଷ୍ଟବଳ ପଦବୀ ପୂରଣ ପାଇଁ ଅନୁଷ୍ଠିତ ଶାରୀରିକ ପରୀକ୍ଷାରେ ମୃତ୍ୟୁବରଣ କରିଥିବା ପ୍ରତିଯୋଗୀଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ବିଜେପି ରାଜ୍ୟ ଶାଖା ପକ୍ଷରୁ 1 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଝାଡ଼ଖଣ୍ଡ ବିଜେପି ବିଧାନସଭା ନିର୍ବାଚନ ସହପ୍ରଭାରୀ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ପରୀକ୍ଷାର୍ଥୀଙ୍କ ମୃତ୍ୟୁର ତଦନ୍ତ ପାଇଁ ବିଜେପି ଜାତୀୟ ମାନବାଧିକାର ଆୟୋଗଙ୍କୁ ଅନୁରୋଧ କରିବ। ପ୍ରାଣ ହରାଇଥିବା ପରୀକ୍ଷାର୍ଥୀଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 50 ଲକ୍ଷ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ଝାଡ଼ଖଣ୍ଡ ସରକାରଙ୍କଠାରେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଚଳିତ ବର୍ଷ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପାରା ଅଲମ୍ପିକ୍ସ 2024 ପ୍ରତିଯୋଗିତାର ଷଷ୍ଠ ଦିନରେ ବନ୍ଧୁକ ଚାଳନା, ତୀରଚାଳନା ଏବଂ ଦୌଡ଼କୁଦ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଭାରତୀୟ ପ୍ରତିଯୋଗୀଙ୍କର ପଦକ ଆଶା ରହିଛି। SS13 ପୋଜିସନ୍ ମହିଳା 50 ମିଟର ବନ୍ଧୁକ ଚାଳନା ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ମୋନା ଅଗ୍ରୱାଲ ଏବଂ ଅବନୀ ଲେଖରା ଉନ୍ନୀତ ହୋଇଛନ୍ତି। ସେହିଭଳି ମହିଳା ତୀରଚାଳନା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପୂଜା ରିକର୍ଭ ଇଭେଣ୍ଟରେ ଭାଗ ନେଇଛନ୍ତି। 400 ମିଟର T20 ମହିଳା ଫାଇନାଲ୍ ଇଭେଣ୍ଟରେ ଦୀପ୍ତି ଜିନାଞ୍ଜି ନିଜର ଭାଗ୍ୟ ପରୀକ୍ଷା କରିବେ। T63 ପୁରୁଷ ହାଇଜମ୍ପ ପ୍ରତିଯୋଗିତାରେ ମାରିୟାପ୍ପନ, ଥାଙ୍ଗାଭାଲୁ, ଶରଦ କୁମାର ଏବଂ ଶୈଳେଶ କୁମାର ଫାଇନାଲ୍ରେ ଅଂଶଗ୍ରହଣ କରିବେ। ପୁରୁଷ F46 ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଅଜିତ ସିଂ, ରିଙ୍କୁ ଏବଂ ସୁନ୍ଦର ସିଂ ଫାଇନାଲ୍ ପର୍ଯ୍ୟାୟରେ ଅଂଶଗ୍ରହଣ କରୁଛନ୍ତି। ଭାରତ ଏପର୍ଯ୍ୟନ୍ତ 3ଟି ସ୍ୱର୍ଣ୍ଣ ସହ 15ଟି ପଦକ ହାସଲ କରି ତାଲିକାର 15ତମ ସ୍ଥାନରେ ରହିଛି। ବ୍ରୁନେଇ ଏବଂ ସିଙ୍ଗାପୁର ଗସ୍ତର ପ୍ରଥମ ପର୍ଯ୍ୟାୟରେ ବ୍ରୁନେଇର ବନ୍ଦର ଶ୍ରୀ ବେଗୱାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରିପୁରାରେ ଶାନ୍ତି ଏବଂ ସମୃଦ୍ଧି ଲକ୍ଷ୍ୟରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହେବ ତିନୋଟି ବୁଝାମଣାପତ୍ର। ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଛତିଶଗଡ଼ରେ 9 ଜଣ ମାଓବାଦୀଙ୍କର ମୃତ୍ୟୁ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ସରକାରୀ କର୍ମଚାରୀଙ୍କ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ପୋଷ୍ଟାଲ ବାଲଟ ମତଦାନ। ସମ୍ବାଦ ଶେଷ ହେଲା।